ओम शांति। 14/4/2024 आज अव्यक्त महावाक्य हेडिंग कर्मातीत अवस्था पर्यंत पहुंचिबा पई नियंत्रण करिवार शक्ति को बढ़ाओ स्वराज्य अधिकारी हुओ। आज बाप दादा निजर चारिआडर परमात्मा प्रिय राजकुमार राजकुमारी मानंकु देखुछंती परमात्मा दुलार बा परमात्म स्नेह बहुत कम पिलांकु प्राप्त होइथाय अर्थात बहुत कम आत्मा एही भाग्यर अधिकारी होइथांती। भाग्यवान पिलामानंकु देखि बाप दादा हर्षित हेउछंती राज दुलारे अर्थात राजा पिलामाने। तेणु तुमे माने निजको राजा मने करुछ तो तुम मानंकर तो नाम ही राजयोगी। तेणु राजयोगी अर्थात राजा पिला माने वर्तमान समय रे मध्य राजा अट एवं भविष्यत रे मध्य राजा अट। निजर डबल राज्य पद को अनुभव करुछ तो निजे निजको देख जे मु राजा अटे तो स्वराज्य अधिकारी अटे तो प्रत्येक राज्य कारोबारी अर्थात राजकर्मचारी तुमर आदेश मुताबक कार्य करुछंती तो तेबे राजार विशेषता कण होइथाय ताहा तो जानिछना। शासन करिवार शक्ति एवं नियंत्रण करिवार शक्ति एही दुईटी जाक शक्ति तुम पाखरे अछि तो एबे निजे निजकु पचार जे मोर कर्मचारी माने अर्थात कर्मेन्द्रिय गुड़िक सर्वदा मोर नियंत्रण रे चालुछंती तो बाप दादा आज पिला मानंकर नियंत्रण करिवार शक्ति को एवं शासन करिवार शक्ति को चेक करुथिले। तेबे तुमे माने कुह कण देखिथिबे ताहा तो समस्तंकु जणा अछि। बाप दादा एही कथा देखिले जे एबे मध्य अखंड राज्य अधिकारी स्थिति समस्तंकर नाही अखंड स्थिति मझिरे मझिरे खंडित होई जाउछि। एही परी काही की हेउछि सर्वदा स्वराज्य परिवर्ते परराज्य मध्य स्थिति को खंडित करि देउछि। तेबे परराज्यर लक्षण हला एही कर्मेन्द्रिया गुड़िक पर अधीन होई जानती मायार राज्यर प्रभाव पड़िबा अर्थात पराधीन हेबा। वर्तमान समय रे बहुत कम पिलांकर स्थिति ठीक ठाक अछि किंतु अधिकांश पिला वर्तमान मायार विशेष प्रभावर अधीन होई जाउछंती। आत्मा भितरे जो आदि अनादि संस्कार रहिछि ता भितरे मझि समयर अर्थात द्वापर जुगठारु वर्तमान अंतिम समय पर्यंत संस्कारर प्रभावरे पिला माने आसी जाउछंती अर्थात स्वर संस्कार ही स्वराज्य को खंडित करि देउछि। सेथिरे मध्य विशेष संस्कार हला व्यर्थ भाविबा व्यर्थरे समय नष्ट करिबा एवं व्यर्थ कथावार्ता करिबा चाहे सुनिबा चाहे सुनाइबा। गोटिए पटे हला व्यर्थर संस्कार अन्य पटे हला अवहेला पणियार संस्कार। एही दुईटी संस्कार भिन्न भिन्न राजकीय रूपरे स्वराज्य को खंडित करि देउछि। बहुत पिला कहुछंती जे अंतिम समय तो पाखेई आसुछि किंतु जेऊं संस्कार आरंभ समय रे प्रकट हेउ नथिला ताहा एबे केउठी केउठी प्रकट होई जाउछि। वातावरण अनुसारे आहुरी अधिक संस्कार प्रकट होई जाउछि। यहार कारण कण एहा मध्य मायार आक्रमण करिवार एक साधन। माया एही आधार रे ही निजर करी परमात्मा मार्गरो निराश करि देउछि। तेणु पिला माने भावुछंती जे एबे पर्यंत तो एही भली स्थिति रहिछि तेबे किए जाने बाप समान हेबार सफलता मिलिब कि नाही। कौनसी ना कौनसी कथारे जेउठी भी दुर्बलता थाए माया से ही दुर्बलतार रूप नहीं ନିରାଶ କରିବା ପାଇଁ ଚେଷ୍ଟା କରିଥାଏ। ବହୁତ ଭଲ ଭାବରେ ଚାଲୁ ଚାଲୁ କୌଣସି ନା କୌଣସି କଥାରେ ମାୟା ସଂସ୍କାରର ଉପରେ ଆକ୍ରମଣ କରି ପୁରୁଣା ସଂସ୍କାରକୁ ପ୍ରକଟ କରିବାର ରୂପ ନେଇ ନିରାଶ ବା ହତାଶ କରିବା ପାଇଁ ଚେଷ୍ଟା କରିଥାଏ। ଯେବେକି ଶେଷ ସମୟରେ ତୁମର ସମସ୍ତ ଦୁର୍ବଳ ସଂସ୍କାର ଗୁଡ଼ିକ ସମାପ୍ତ ହେବାର ଅଛି, ସେଥିପାଇଁ କେବେ କେବେ ଲୁଚି ରହିଥିବା ସଂସ୍କାର ଗୁଡ଼ିକ ମଧ୍ୟ ପ୍ରକଟ ହୋଇଯାଉଛନ୍ତି। କିନ୍ତୁ ବାପ ଦାଦା ତୁମ ସମସ୍ତ ଭାଗ୍ୟବାନ ପିଲାମାନଙ୍କୁ ଜଣାଇ ଦେଉଛନ୍ତି ଯେ ପିଲାମାନେ ବିଚଳିତ ହୁଅ ନାହିଁ, ମାୟାର ଚତୁରତାକୁ ବୁଝିଯାଅ, ନକାରାତ୍ମକ ସହିତ ଆଳସ୍ୟ ଏବଂ ବ୍ୟର୍ଥ ଉପରେ ବିଶେଷ ଧ୍ୟାନ ଦିଅ। ଜାଣିନିଅ ଯେ ବର୍ତ୍ତମାନ ସମୟରେ ଏହା ମାୟାର ଆକ୍ରମଣ କରିବାର ସାଧନ ବା ଆଧାର ଅଟେ। ତେଣୁ ଏବେ ବାବାଙ୍କର ସଙ୍ଗରେ ରହିବାର ବା ଯୁଗଳ ରୂପରେ ରହିବାର ଅନୁଭବକୁ ନିଜ ଭିତରେ ଜାଗୃତ କର। ଏମିତି ନୁହେଁ ଯେ ବାବା ତ ମୋର ହିଁ ଅଟନ୍ତି, ମୋ ସାଥିରେ ହିଁ ଅଛନ୍ତି, କିନ୍ତୁ ସଙ୍ଗରେ ରହିବାର ବାସ୍ତବିକ ଅନୁଭବ ମଧ୍ୟ ପ୍ରକଟ ହେବା ଦରକାର। ତାହାହେଲେ ମାୟା ଆକ୍ରମଣ କରିବା ପରିବର୍ତ୍ତେ ପରାସ୍ତ ହୋଇ ଚାଲିଯିବ। ଏହା ମାୟାର ପରାସ୍ତ ହେବା ଅଟେ, ଆକ୍ରମଣ ନୁହେଁ। କେବଳ ତୁମେମାନେ ବିଚଳିତ ହୁଅ ନାହିଁ। କ'ଣ ହୋଇଗଲା, ଏମିତି କାହିଁକି ହେଲା? ସର୍ବଦା ସାହସକୁ କାୟମ ରଖ, ବାବାଙ୍କର ସଙ୍ଗକୁ ସ୍ମୃତିରେ ରଖ। ଚେକ୍ କର ଯେ ବାବାଙ୍କ ସହିତ ମୋର ସଙ୍ଗ ଅଛି ତ, ବାବାଙ୍କର ସଙ୍ଗର ଅନୁଭବ ସୁପ୍ତ ରୂପରେ ନାହିଁ ତ। ଜ୍ଞାନ ତ ଅଛି, ବାବା ସାଥିରେ ଅଛନ୍ତି, କିନ୍ତୁ ଜ୍ଞାନ ସହିତ ବାବାଙ୍କର ଶକ୍ତିଗୁଡ଼ିକ କ'ଣ? ଯେହେତୁ ସେ ସର୍ବଶକ୍ତିମାନ ଅଟନ୍ତି, ତେଣୁ ତାଙ୍କର ଶକ୍ତିଗୁଡ଼ିକୁ ନିଜ ଭିତରେ ଜାଗୃତ ରୂପରେ ଅନୁଭବ କର। ଏହାକୁ ହିଁ କୁହାଯାଏ ବାବାଙ୍କର ସଙ୍ଗର ଅନୁଭବ କରିବା। ଏଭଳି ବେପାରୁଆ ହୁଅ ନାହିଁ ଯେ ବାବାଙ୍କ ବ୍ୟତୀତ ମୋର ଆଉ କିଏ ଅଛି, ବାବା ହିଁ ତ ମୋର ଅଟନ୍ତି। ଯଦି ବାବା ତୁମର ହିଁ ଅଟନ୍ତି, ତେବେ ବାବାଙ୍କର ଶକ୍ତିଗୁଡ଼ିକ ମଧ୍ୟ ଅଛି ତ। ଯେପରି ଦୁନିଆର ଲୋକମାନଙ୍କୁ କହୁଛ, ଯଦି ପରମାତ୍ମା ସର୍ବବ୍ୟାପୀ ଅଟନ୍ତି, ତେବେ ପରମାତ୍ମାଙ୍କର ଗୁଣର ଅନୁଭବ ହେବା ଉଚିତ, ଦେଖାଯିବା ଉଚିତ। ସେହିପରି ବାପ ଦାଦା ମଧ୍ୟ ତୁମମାନଙ୍କୁ ପଚାରୁଛନ୍ତି ଯେ ଯଦି ବାବାଙ୍କ ସାଥିରେ ଅଛନ୍ତି ବା ଯୁଗଳ ରୂପରେ ଅଛନ୍ତି, ତେବେ ବାବାଙ୍କର ଶକ୍ତି ପ୍ରତ୍ୟେକ କର୍ମରେ ଅନୁଭବ ହେଉଛି ତ, ତୁମ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ଅନୁଭବ ହେଉଛି ତ। କ'ଣ ଭାବୁଛ ଡବଲ ବିଦେଶୀ, କ'ଣ ଭାବୁଛ? ଶକ୍ତି ଅଛି, ସର୍ବଦା ରହୁଛି, ପ୍ରଥମ ପ୍ରଶ୍ନରେ ତ ସମସ୍ତେ ହିଁ କରିଦେଉଛନ୍ତି। ତାପରେ ଯେତେବେଳେ ଦ୍ୱିତୀୟ ପ୍ରଶ୍ନ ଆସୁଛି, ସର୍ବଦା ରହୁଛି, ଯେତେବେଳେ ଚିନ୍ତାରେ ପଡ଼ିଯାଉଛନ୍ତି, ସେତେବେଳେ ଚିନ୍ତାରେ ପଡ଼ିଯାଉଛନ୍ତି, ତେବେ ଅଖଣ୍ଡ ତ ହେଲା ନାହିଁ ନା? ତୁମେମାନେ ଚ୍ୟାଲେଞ୍ଜ ମଧ୍ୟ କ'ଣ କରୁଛ? ଅଖଣ୍ଡ ରାଜ୍ୟ ସ୍ଥାପନ କରୁଛ ନା ଖଣ୍ଡିତ ରାଜ୍ୟ ସ୍ଥାପନ କରୁଛ? କ'ଣ କରୁଛ? ଅଖଣ୍ଡ ଅଟେ ନା? ଟିଚରମାନେ କୁହ, ଅଖଣ୍ଡ ଅଟେ ନା? ତେଣୁ ଏବେ ଚେକ୍ କର, ଅଖଣ୍ଡ ସ୍ୱରାଜ୍ୟ ରହିଛି ତ? ରାଜ୍ୟ ଅର୍ଥାତ୍ ପ୍ରାଲବ୍ଧ ସଦାକାଳର ନେବା ଦରକାର ନା? ମଝି ମଝିରେ କଟ୍ ହୋଇଗଲେ ମଧ୍ୟ କୌଣସି ଆପତ୍ତି ନାହିଁ? ଏହିଭଳି ଚାହୁଁଛ? ନେବାବେଳେ ତ ସଦାକାଳ ପାଇଁ ଦରକାର, କିନ୍ତୁ ପୁରୁଷାର୍ଥ କରିବାରେ କେବେ କେବେ ମଧ୍ୟ ଚଳିବ? ଏଇଆ ବିଦେଶୀମାନଙ୍କୁ କହୁଥିଲୁ ନା, ନିଜର ଜୀବନରୂପୀ ଶବ୍ଦକୋଷରୁ ସମଟାଇମ୍ ଅର୍ଥାତ୍ କେବେ କେବେ, ସମଥିଂ ଅର୍ଥାତ୍ କିଛି କିଛି ଶବ୍ଦକୁ ବାହାର କରିଦିଅ। ତେବେ କେବେ କେବେ ଶବ୍ଦ ସମାପ୍ତ ହୋଇଗଲାଣି? ଜୟନ୍ତୀ କୁହ, ଫଳାଫଳ ତ ଶୁଣାଇବ ନା? ତେଣୁ ସମଟାଇମ୍ ଶବ୍ଦ ସମାପ୍ତ ହେଲାଣି? ଯେଉଁମାନେ ଭାବୁଛନ୍ତି ସମଟାଇମ୍ ଶବ୍ଦ ସବୁଦିନ ପାଇଁ ସମାପ୍ତ ହୋଇଯାଇଛି, ସେମାନେ ହାତ ଉଠାନ୍ତୁ। ସମାପ୍ତ ହୋଇଗଲାଣି ନା ସମାପ୍ତ ହେବ, ଲମ୍ବା ହାତ ଉଠାଅ। ସୂକ୍ଷ୍ମ ବତନର ଟିଭିରେ ତ ତୁମମାନଙ୍କର ହାତ ଉଠାଇବା ଆସିଯାଉଛି, ଏଠିକାର ଟିଭିରେ ସମସ୍ତଙ୍କର ହାତ ଆସିନାହିଁ। ଏହା କଳିଯୁଗୀ ଟିଭି ଅଟେ ନା, ସେଠାରେ ତ ଆହୁରି ଯାଦୁର ଟିଭି ଅଛି, ସେଥିପାଇଁ ଆସିଯାଉଛି। ବହୁତ ଭଲ କଥା, କାରଣ ବହୁତ ପିଲା ହାତ ଉଠାଇଛନ୍ତି, ସେମାନଙ୍କୁ ସଦାକାଳ ପାଇଁ ଅଭିନନ୍ଦନ। ଆଚ୍ଛା, ଏବେ ଭାରତବାସୀ ପିଲାମାନେ ହାତ ଉଠାଅ, ଯେଉଁମାନଙ୍କର ବାସ୍ତବିକ ରୂପରେ ସଦାକାଳର ସ୍ୱରାଜ୍ୟ ରହିଛି ଏବଂ ସମସ୍ତ କର୍ମେନ୍ଦ୍ରିୟ ଗୁଡ଼ିକ ନିୟମ ଏବଂ ଶୃଙ୍ଖଳା ଅନୁସାରେ ଚାଲୁଛନ୍ତି, ସେମାନେ ହାତ ଉଠାଅ। ପକ୍କା ହାତ ଉଠାଅ, କଞ୍ଚା ନୁହେଁ। ସବୁବେଳେ ମନେ ରଖିଥିବ ଯେ ମୁଁ ସଭାରେ ହାତ ଉଠାଇଛି ପରେ ପୁଣି ବାପ ଦାଦାଙ୍କୁ ବହୁତ ମିଠା ମିଠା କଥା ଶୁଣେଇଥାନ୍ତି। କୁହନ୍ତି, ବାବା ଆପଣ ତ ଜାଣିଛନ୍ତି ନା, କେବେ କେବେ ମାୟା ଆସିଯାଉଛି ନା, ତେଣୁ ନିଜର ହାତ ଉଠାଇବାର ଇଜ୍ଜତ ରଖିବ, ଭଲ କଥା। ପୁଣି ବି ସାହସ ରଖିଛ, ତେଣୁ ସାହସକୁ କେବେ ହରାଇବ ନାହିଁ, କାରଣ ତୁମମାନଙ୍କର ସାହସ ଉପରେ ହିଁ ବାପ ଦାଦାଙ୍କର ସାହାଯ୍ୟ ନିଶ୍ଚିତ ରହିଛି। ଆଜି ବାପ ଦାଦା ଦେଖିଲେ ଯେ ବର୍ତ୍ତମାନର ସମୟ ଅନୁସାରେ ନିଜ ଉପରେ ନିଜର ପ୍ରତ୍ୟେକ କର୍ମେନ୍ଦ୍ରିୟ ଗୁଡ଼ିକ ଉପରେ ଅର୍ଥାତ୍ ନିଜ ଉପରେ ଯେଉଁଭଳି ନିୟନ୍ତ୍ରଣ କରିବାର ଶକ୍ତି ରହିବା ଦରକାର, ତାହା କମ୍ ଅଛି, ଯାହାକି ଆହୁରି ଅଧିକ ରହିବା ଦରକାର। ବାପ ଦାଦା ତ ପିଲାମାନଙ୍କର କଥାବାର୍ତ୍ତାକୁ ଶୁଣି ମୁରୁକି ମୁରୁକି ହସୁଥିଲେ। ପିଲାମାନେ କହୁଥିଲେ ଯେ ଶକ୍ତିଶାଳୀ ଯୋଗ 4 ଘଣ୍ଟା ମଧ୍ୟ ହେଉନାହିଁ, ବାପ ଦାଦା 8 ଘଣ୍ଟାକୁ 4 ଘଣ୍ଟା କରିଦେଲେ। ପୁଣି ବି ପିଲାମାନେ କହୁଛନ୍ତି 2 ଘଣ୍ଟା ହେଲେ ଠିକ୍ ହେବ। ତେବେ କୁହ, ଏହା କଣ ନିୟନ୍ତ୍ରଣ କରିବାର ଶକ୍ତି ହେଲା କି? ଏବେଠାରୁ ଯଦି ଏହାର ଅଭ୍ୟାସ ନ ରହିବ, ତେବେ ସମୟ ଅନୁସାରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ଅଧିକାରୀ କିପରି ହୋଇପାରିବ? ହେବାକୁ ତ ପଡ଼ିବ ନା। ପିଲାମାନେ ହସୁଛନ୍ତି, ଆଜି ବାପ ଦାଦା ପିଲାମାନଙ୍କର କଥା ବହୁତ ଶୁଣାଉଛନ୍ତି, ପିଲାମାନେ ବାପ ଦାଦାଙ୍କୁ ମଧ୍ୟ ହସାଇ ଦେଉଛନ୍ତି। କହୁଛନ୍ତି 3 ମିନିଟର ଟ୍ରାଫିକ୍ କଣ୍ଟ୍ରୋଲ ମଧ୍ୟ ଠିକ୍ ଭାବରେ ହେଉନାହିଁ, ଶରୀରର କଣ୍ଟ୍ରୋଲ ହୋଇଯାଉଛି, ସବୁ କାମ ବନ୍ଦ କରି ଛିଡ଼ା ହୋଇଯାଉଛୁ। ତେବେ ଟ୍ରାଫିକ୍ କଣ୍ଟ୍ରୋଲର ଅର୍ଥ ହେଉଛି ମନକୁ କଣ୍ଟ୍ରୋଲ କରିବା, କିନ୍ତୁ ମନର କଣ୍ଟ୍ରୋଲ ଅର୍ଥାତ୍ ନିୟନ୍ତ୍ରଣ କେବେ ହେଉଛି କେବେ ହେଉନାହିଁ, ଏହାର କାରଣ କ'ଣ? କଣ୍ଟ୍ରୋଲିଂ ପାୱାରର କମି, ତେଣୁ ଏହାକୁ ଏବେ ଆହୁରି ବଢ଼ାଇବାକୁ ହେବ। ଯେପରି ହାତକୁ ଉପରକୁ ଉଠାଇବାକୁ ଚାହିଁଲେ ଉଠାଇ ଦେଉଛ, ଯଦି ଭାଙ୍ଗିନଥିବ ତେବେ ଉଠାଇ ଦେଇପାରୁଛ ନା, ସେହିପରି ମନରୂପୀ ସୂକ୍ଷ୍ମ ଶକ୍ତି ମଧ୍ୟ କଣ୍ଟ୍ରୋଲରେ ରହିବା ଦରକାର, ତାକୁ ନିୟନ୍ତ୍ରଣରେ ରଖିବାକୁ ହିଁ ପଡ଼ିବ। ଯଦି ଆଦେଶ ଦେବ ବନ୍ଦ ହୁଅ, ତେବେ ବନ୍ଦ ହୋଇଯିବା ଦରକାର। ଯଦି ସେବା ବିଷୟରେ ଭାବିବାକୁ ପଡ଼ିବ, ତେବେ ସେବାରେ ଲାଗି ଯାଉଥିବ। ପରମଧାମକୁ ଚାଲ, ତେବେ ପରମଧାମକୁ ଚାଲି ଯାଉଥିବ। ସୂକ୍ଷ୍ମ ବତନକୁ ଚାଲ, ତେବେ ଗୋଟିଏ ସେକେଣ୍ଡରେ ଚାଲି ଯାଉଥିବ। ଯାହା ଭାବୁଥିବ ତାହା ତୁମ ଆଦେଶ ଅନୁସାରେ ହୋଇଯିବ। ଏବେ ଏହି ଶକ୍ତିକୁ ବଢ଼ାଅ, ଛୋଟ ମୋଟ ସଂସ୍କାରକୁ ସମାପ୍ତ କରିବାରେ ବା ମାୟା ସହିତ ଯୁଦ୍ଧ କରିବାରେ ସମୟ ନଷ୍ଟ କର ନାହିଁ। ଆଜି ଏହି ସଂସ୍କାରକୁ ତଡ଼ିଦେଲେ, କାଲି ସେହି ସଂସ୍କାରକୁ ତଡ଼ିଦେଲେ, କିନ୍ତୁ ନିଜ ଭିତରେ ଯଦି ନିୟନ୍ତ୍ରଣ କରିବାର ଶକ୍ତିକୁ ଧାରଣ କରିନେବ, ତେବେ ଅଲଗା ଅଲଗା ସଂସ୍କାର ଉପରେ ସମୟ ଦେବାକୁ ପଡ଼ିବ ନାହିଁ, ଭାବିବାର ନାହିଁ, କହିବାର ନାହିଁ, କିମ୍ବା କରିବାର ନାହିଁ, ସଂକଳ୍ପ କରିବା ମାତ୍ରେ ବନ୍ଦ ହୋଇଯିବା ଦରକାର। ଏହା ହିଁ ହେଉଛି କର୍ମାତୀତ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିବାର ବିଧି। ତୁମ ସମସ୍ତଙ୍କୁ କର୍ମାତୀତ ହେବାର ଅଛି ନା, ବାପ ଦାଦା ମଧ୍ୟ କହୁଛନ୍ତି ତୁମମାନଙ୍କୁ ହିଁ ହେବାକୁ ପଡ଼ିବ, ଆଉ କେହି କେଉଁଠୁ ଆସିବେ ନାହିଁ, ତୁମେମାନେ ହିଁ ଅଟ। ତୁମମାନଙ୍କୁ ହିଁ ସାଥିରେ ନେଇ କରି ଯିବି, କିନ୍ତୁ କର୍ମାତୀତ ଆତ୍ମାକୁ ହିଁ ସାଥିରେ ନେଇଯିବି ନା, ତେବେ ତୁମେମାନେ ସାଥିରେ ଯିବ ନା ପଛେ ପଛେ ଆସିବ? ଏହା ତ ବହୁତ ଭଲ କଥା। ଯଦି ସାଥିରେ ଯିବ ତେବେ ହିସାବ କିତାବକୁ ଚୁକ୍ତ କରିବ ତ, ଏଥିରେ ହିଁ କରୁନାହାନ୍ତି। କର୍ମାତୀତ ହୋଇ ସାଥିରେ ଯିବା ଯିବା ନା, ସଙ୍ଗରେ ଯିବା ଅର୍ଥାତ୍ ସାଥୀ ହୋଇଯିବା, ଯୋଡ଼ି ତ ଠିକ୍ ହେବା ଦରକାର ନା। ଜଣେ ଲମ୍ବା ଜଣେ ଗେଡ଼ା ହେଲେ ଚଳିବ? ସମାନ ହେବା ଦରକାର ନା। ତେବେ କର୍ମାତୀତ ତ ହେବାକୁ ହିଁ ପଡ଼ିବ। ତେଣୁ କ'ଣ କରିବେ? ଏବେ ନିଜର ରାଜ୍ୟକୁ ଭଲ ଭାବରେ ସମ୍ଭାଳ, ପ୍ରତିଦିନ ନିଜର ଦରବାର ଲଗାଅ। ରାଜ୍ୟ ଅଧିକାରୀ ଅଟ ନା, ତେଣୁ ନିଜର ରାଜ୍ୟ ଦରବାର ଲଗାଅ। କର୍ମଚାରୀମାନଙ୍କୁ ହାଲଚାଲ ପଚାର, ଚେକ୍ କର ଏମାନେ ମୋର ଆଦେଶ ଅନୁସାରେ କର୍ମ କରୁଛନ୍ତି ତ। ବ୍ରହ୍ମା ବାବା ମଧ୍ୟ ପ୍ରତିଦିନ ଦରବାର ଲଗାଉଥିଲେ ନା, ତୁମକୁ କପି କରିବାର ଅଛି ନା। ଏମାନଙ୍କୁ ଶୁଣାଇବ ଏବଂ କରି ଦେଖାଇବ। ବ୍ରହ୍ମା ବାବା ମଧ୍ୟ ମେହନତ କରୁଥିଲେ, ଦିନ ପ୍ରତିଦିନ ଦରବାର ଲଗାଉଥିଲେ, ତେବେ ଯାଇ କର୍ମାତୀତ ହେଉଥିଲେ। ତେଣୁ ତୁମମାନଙ୍କୁ ଆଉ କେତେ ସମୟ ଦରକାର ନା, ସଦା ପ୍ରସ୍ତୁତ ଅଟେ। ଏହି ସ୍ଥିତି ଦ୍ୱାରା ସେବା ମଧ୍ୟ ତୀବ୍ର ଗତିରେ ହେବ। କାହିଁକି ଜାଣିଛ? ଏକା ସମୟରେ ହିଂସକ ବସ୍ତୁ ମଧ୍ୟ ଶକ୍ତିଶାଳୀ ବାଣୀ ମଧ୍ୟ ଏବଂ ସମ୍ବନ୍ଧ ସମ୍ପର୍କରେ ଆସିବାରେ ଚାଲିଚଳନ ଏବଂ ଚେହେରା ମଧ୍ୟ ଶକ୍ତିଶାଳୀ। ଏକା ସମୟରେ ତିନୋଟି ଯାକ ସେବା ବହୁତ ତୀବ୍ର ବେଗରେ ପରିଣାମ ଦେଖାଇବ। ଏହିପରି ଭାବ ନାହିଁ ଯେ ଏହି ସାଧନା ଦ୍ୱାରା ସେବା କମ୍ ହୋଇଯିବ ନା, ବରଂ ସଫଳତା ସହଜରେ ଅନୁଭବ ହେବ। ଏବଂ ସମସ୍ତେ ଯେଉଁମାନେ ବି ସେବାରେ ନିମିତ୍ତ ଅଛନ୍ତି, ଯଦି ସଂଗଠିତ ରୂପରେ ଏହିଭଳି ନିଜର ସ୍ଥିତିକୁ ମଜବୁତ କରିବାକୁ କରିଦେବେ, ତେବେ ମେହନତ କମ୍ ଏବଂ ସଫଳତା ଅଧିକ ମିଳିବ। ତେଣୁ ବିଶେଷ ଧ୍ୟାନ ଦେବା, ନିଜର କଣ୍ଟ୍ରୋଲିଂ ପାୱାରକୁ ବଢ଼ାଅ, ସଂକଳ୍ପ ସମୟ ସଂସ୍କାର ସବୁ ଉପରେ ନିୟନ୍ତ୍ରଣ କରିବାର ଦରକାର। ବାପ ଦାଦା ତ ବହୁତ ଥର କହିଛନ୍ତି, ତୁମେ ସମସ୍ତେ ରାଜା ଅଟ, ଯେବେ ଇଚ୍ଛା ଯେପରି ଇଚ୍ଛା ଯେଉଁଠି ଇଚ୍ଛା ଯେତେ ସମୟ ଇଚ୍ଛା ସେହି ଅନୁସାରେ ନିଜର ମନବୁଦ୍ଧି ନିୟମ ଏବଂ ଶୃଙ୍ଖଳା ଭିତରେ ରୁହ। ତୁମେ କହୁଥିବ ମୋତେ କରିବାର ନାହିଁ, କିନ୍ତୁ ପୁଣି ବି ସେହିଭଳି ହୋଇଯାଉଥିବ ବା କରିଦେଉଥିବ, ତେବେ ଏହାକୁ ତ ଶୃଙ୍ଖଳା ଭିତରେ ରହିବା କୁହାଯିବ ନାହିଁ। ତେଣୁ ହେ ସ୍ୱରାଜ୍ୟ ଅଧିକାରୀ ଆତ୍ମାମାନେ, ଏବେ ନିଜର ରାଜ୍ୟକୁ ସର୍ବଦା ପ୍ରତ୍ୟକ୍ଷ ସ୍ୱରୂପରେ ଦେଖାଅ। କ'ଣ ଭାବୁଛ, ଦେଖାଇବ ନା? ଦେଖାଉଛ ତ ନିଶ୍ଚିତ। ପୁଣି ବି ବାପ ଦାଦା କହୁଛନ୍ତି, ସେଥିରେ ସଦା ଶବ୍ଦକୁ ଯୋଡ଼ି ଦିଅ। ବାପ ଦାଦା ପୁଣି ଏହି ମାସର ଶେଷରେ ଆସିବେ, ଆଉ ଗୋଟିଏ ଟର୍ନ ଅର୍ଥାତ୍ ପାଳି ବାକି ଅଛି। ସେହି ପାଳିରେ ଫଳାଫଳ ବିଷୟରେ ପଚାରିବେ। ଆଉ 15 ଦିନ ତ ଅଛି ନା, ତେବେ 15 ଦିନ ଭିତରେ କିଛି ତ ଦେଖାଇବ ନା ନା ନାହିଁ? ଟିଚରମାନେ କୁହ, 15 ଦିନରେ ଫଳାଫଳ ଆସିବ ତ? ଆଚ୍ଛା, ମଧୁବନ ନିବାସୀ 15 ଦିନରେ ଫଳାଫଳ ଦେଖାଇବେ ତ? ଏବେ କୁହ ହଁ ବା ନା। ଏବେ ହାତ ଉଠାଇ ନିଜର ହାତର ଇଜ୍ଜତ ରଖିବେ। ଯେଉଁମାନେ ଭାବୁଛନ୍ତି ଆମେ ଚେଷ୍ଟା କରିବୁ, ସେମାନେ ହାତ ଉଠାଅ। ଜ୍ଞାନ ସରୋବର ବାଲା ଶାନ୍ତିବନ ବାଲା ଉଠ। ବାପ ଦାଦା ମଧୁବନ, ଜ୍ଞାନ ସରୋବର ଓ ଶାନ୍ତିବନର ମୁଖ୍ୟ ନିମିତ୍ତ ଭାଇ ଭଉଣୀମାନଙ୍କୁ ସମ୍ମୁଖକୁ ଡାକିଲେ। ବାପ ଦାଦା ତ ସମସ୍ତଙ୍କ ସମ୍ମୁଖରେ ତୁମମାନଙ୍କର ସାକ୍ଷାତକାର କରାଇବା ପାଇଁ ଡାକିଛନ୍ତି। ତୁମମାନଙ୍କୁ ଦେଖି ସମସ୍ତେ ଖୁସି ହେଉଛନ୍ତି। ଏବେ ବାପ ଦାଦା କ'ଣ ଚାହୁଁଛନ୍ତି ତାହା ଶୁଣାଇବେ। ଚାହେ ପାଣ୍ଡବ ଭବନ, ଚାହେ ଶାନ୍ତିବନ, ଚାହେ ଜ୍ଞାନ ସରୋବର, ଚାରିଧାମ ଅଟେ ନା। ଚାହେ ପାଣ୍ଡବ ଭବନ, ଚାହେ ଶାନ୍ତିବନ, ଚାହେ ଜ୍ଞାନ ସରୋବର, ଚାହେ ହସ୍ପିଟାଲ, ଚାରିଧାମ ଅଟେ ନା। ପଞ୍ଚମ ଧାମଟି ଛୋଟ ଅଟେ। ଏହି ଚାରୋଟି ଜାକିରେ ହିଁ ବାପ ଦାଦାଙ୍କର ଗୋଟିଏ ଆଶା ରହିଛି। ବାପ ଦାଦା 3 ମାସ ପାଇଁ ଚାରୋଟି ଯାକ ଧାମରେ ଅଖଣ୍ଡ ନିର୍ବିଘ୍ନ ଅଟଳ ସ୍ୱରାଜ୍ୟ ଅଧିକାରୀ ରାଜା ମାନଙ୍କର ଫଳାଫଳ ଦେଖିବାକୁ ଚାହୁଁଛନ୍ତି। ତିନି ମାସ ପର୍ଯ୍ୟନ୍ତ କେଉଁଠାରୁ ବି ଅନ୍ୟ କୌଣସି କଥା ଯେପରି ଶୁଖିବାକୁ ନ ମିଳେ, ସମସ୍ତେ ନମ୍ବର ୱାନ୍ ସ୍ୱରାଜ୍ୟ ଅଧିକାରୀ ହୋଇଥାନ୍ତି। କଣ ତିନି ମାସର ଏହିଭଳି ଫଳାଫଳ ହୋଇପାରିବ? ପାଣ୍ଡବ ମାନଙ୍କ ତରଫରୁ ତୁମେ ନିମିତ୍ତ ଅଟ ହୋଇପାରିବ। ଦାଦୀ ତ ଅଛନ୍ତି, କିନ୍ତୁ ତାଙ୍କ ସହିତ ଏଠାରେ ଯେଉଁମାନେ ସମ୍ମୁଖରେ ବସିଛନ୍ତି ଏମାନେ ମଧ୍ୟ ଅଛନ୍ତି। କଣ ହୋଇପାରିବ? କହୁଛନ୍ତି ହୋଇପାରିବ। ଯେଉଁମାନେ ପାଣ୍ଡବ ଭବନବାଲା ବସିଛନ୍ତି ସେମାନେ ହାତ ଉଠାଅ। ହୋଇପାରିବ? ଆଚ୍ଛା, ଧରିନିଅ କେହି ଯଦି ଦୁର୍ବଳ ଅଛି, ତାର କିଛି ଏପଟ ସେପଟ ହୋଇଗଲା, ତାପରେ କଣ କରିବ? ତୁମେମାନେ ଭାବୁଛ ନା ସାଥୀମାନଙ୍କୁ ମଧ୍ୟ ସାଥିରେ ରଖି ଫଳାଫଳ ଦେଖୁଛୁ? ତେବେ ସେତିକି ସାହସ ଅଛି ତ ହୋଇପାରିବ? ନା କେବଳ ନିଜ ଉପରେ ହିଁ ସାହସ ରଖିଛ, ଅନ୍ୟମାନଙ୍କର କଥାକୁ ନିଜ ଭିତରେ ସମାହିତ କରିପାରିବ, କାହାର ଭୁଲକୁ ସହିଯାଇପାରିବ? ଚାରିଆଡ଼େ ପ୍ରଚାର ନ କରି ନିଜ ଭିତରେ ଚାପି ରଖିପାରିବା? ଜୋରରେ କୁହ ହଁ ଜି। ଅଭିନନ୍ଦନ। ଏବେ ତିନି ମାସ ପରେ ରିପୋର୍ଟ ଦେଖିବା। କୌଣସି ବି ସ୍ଥାନରୁ କୌଣସି ପ୍ରକାରର ଅଭିଯୋଗ ଯେପରି ଶୁଣିବାକୁ ନ ମିଳେ, ପରସ୍ପରକୁ ଶୁଭଭାବନା ଶୁଭକାମନାର ପ୍ରକମ୍ପନ ଦେଇ ଭୁଲ ତ୍ରୁଟିକୁ ସହନ କରି ସ୍ନେହର ପ୍ରକମ୍ପନ ଦେବାକୁ ହେବ। କୌଣସି ପ୍ରକାରର ଝଗଡ଼ା ନ ହେଉ। ତେବେ ଡବଲ ବିଦେଶୀମାନେ ମଧ୍ୟ ଏହିଭଳି ଫଳାଫଳ ଦେଖାଇବେ ନା? ସମସ୍ତଙ୍କୁ ତ ହେବାକୁ ପଡ଼ିବ ନା? ଡବଲ ବିଦେଶୀମାନେ ଯେଉଁମାନେ ଭାବୁଛନ୍ତି ନିଜ ନିଜ ସେଣ୍ଟରରେ ସାଥୀମାନଙ୍କୁ ସହିତ ତିନି ମାସର ଫଳାଫଳ ଦେଖାଇବୁ, ସେମାନେ ହାତ ଉଠାଅ। ଯେଉଁମାନେ ଭାବୁଛନ୍ତି ଆମେ ନିର୍ଦ୍ଦିଷ୍ଟ ଜବାବ ଦେଇପାରୁନାହୁଁ କିନ୍ତୁ ଚେଷ୍ଟା କରିବୁ, ଯଦି ସେହିଭଳି କେହି ଥାଆନ୍ତି ତେବେ ହାତ ଉଠାଇ ଦିଅ। ଏମାନଙ୍କର ହୃଦୟ ସ୍ୱଚ୍ଛ ଅଛି, ତେଣୁ ସ୍ୱଚ୍ଛ ହୃଦୟବାଲାଙ୍କୁ ସହଯୋଗ ମିଳିଥାଏ। ଆଚ୍ଛା, ବାପ ଦାଦା ସବୁ ଜୋନ୍ର ଭାଇ ଭଉଣୀମାନଙ୍କୁ ମଧ୍ୟ ହାତ ଉଠା କରାଇଲେ ତଥା ନିଜ ନିଜ ସ୍ଥାନରେ ଛିଡ଼ା କରାଇଲେ। ପ୍ରଥମେ ମହାରାଷ୍ଟ୍ର, ଦିଲ୍ଲୀ ଏବଂ କର୍ଣ୍ଣାଟକର ଭାଇ ଭଉଣୀମାନଙ୍କୁ ଛିଡ଼ା କରାଇଲେ ଏବଂ ସେମାନଙ୍କଠାରୁ ପ୍ରତିଶ୍ରୁତି ନେଲେ। ତାପରେ ଉତ୍ତରପ୍ରଦେଶବାଲାଙ୍କୁ ସେବାର ଅଭିନନ୍ଦନ ଦେଲେ। ଆଚ୍ଛା, ଚାରିଆଡ଼ର ସମସ୍ତ ସ୍ୱରାଜ୍ୟ ଅଧିକାରୀ ଆତ୍ମାମାନଙ୍କୁ, ସର୍ବଦା ଅଖଣ୍ଡ ରାଜ୍ୟର ପାତ୍ର ଆତ୍ମାମାନଙ୍କୁ, ସର୍ବଦା ବାବାଙ୍କ ସମାନ କର୍ମାତୀତ ସ୍ଥିତିରେ ପହଞ୍ଚୁଥିବା ପିତାଙ୍କୁ, ଅନୁକରଣ କରୁଥିବା ତୀବ୍ର ପୁରୁଷାର୍ଥୀ ଆତ୍ମାମାନଙ୍କୁ, ସର୍ବଦା ପରସ୍ପରକୁ ଶୁଭଭାବନା ଶୁଭକାମନାର ସହଯୋଗ ଦେଉଥିବା ଶୁଭଚିନ୍ତକ ପିଲାମାନଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ବରଦାନ। ବିଘ୍ନକାରୀ ଆତ୍ମାମାନଙ୍କୁ ନିଜର ଶିକ୍ଷକ ମନେ କରି ସେମାନଙ୍କଠାରୁ ଶିକ୍ଷା ଗ୍ରହଣ କରୁଥିବା ଅନୁଭବୀ ମୂରତ ଭବ। ଯେଉଁ ଆତ୍ମାମାନେ ବିଘ୍ନ ପଳାଇବାର ନିମିତ୍ତ ହେଉଛନ୍ତି ସେମାନଙ୍କୁ ବିଘ୍ନକାରୀ ଆତ୍ମା ଦୃଷ୍ଟିରେ ଦେଖ ନାହିଁ। ସେମାନଙ୍କୁ ସର୍ବଦା ପାଠ ପଢ଼ାଉଥିବା ଏବଂ ଆଗକୁ ବଢ଼ାଉଥିବା ନିମିତ୍ତ ଆତ୍ମା ମନେ କର, ଅନୁଭବୀ କରୁଥିବା ଶିକ୍ଷକ ମନେ କର। ଯେବେ କି କହୁଛ ନିନ୍ଦା କରିବା ବାଲା ଆମର ମିତ୍ର ଅଟନ୍ତି, ତେବେ ବିଘ୍ନକୁ ଅତିକ୍ରମ କରାଇ ତୁମକୁ ଅନୁଭବୀ କରାଉଥିବା ଆତ୍ମା ତୁମର ଶିକ୍ଷକ ଅଟେ। ସେଥିପାଇଁ ବିଘ୍ନ ସୃଷ୍ଟିକାରୀ ଆମକୁ ସେହି ଦୃଷ୍ଟିରେ ଦେଖିବା ପରିବର୍ତ୍ତେ ସଦାକାଳ ପାଇଁ ବିଘ୍ନକୁ ପାର କରାଇବାର ନିମିତ୍ତ ଏବଂ ଅଚଳ ଅଟଳ କରିବାର ନିମିତ୍ତ ମନେ କର। ଏହାଦ୍ୱାରା ଆହୁରି ଅଧିକ ଅନୁଭବର ଅଥରିଟିର ସ୍ଥିତି ବୃଦ୍ଧି ହୋଇଚାଲିବ। ସ୍ଲୋଗାନ। ଅଭିଯୋଗର ଫାଇଲକୁ ସମାପ୍ତ କରି ଫାଇନ୍ ଏବଂ ରିଫାଇନ୍ ହୁଅ, ଅର୍ଥାତ୍ ସ୍ଥିତିକୁ ସ୍ୱଚ୍ଛ ପବିତ୍ର କରିଦିଅ। ଓମ୍ ଶାନ୍ତି।